ସନ୍ଧ୍ୟାରାଣୀ ପ୍ରଧାନ ମୁଁ କହୁଛି 16 ନମ୍ବର ୱାର୍ଡରୁ ଆଜ୍ଞା, ନାଲକୋ ନଗର ଆଦିବାସୀ ବସ୍ତି। ଆଜ୍ଞା ଆମର ତ ବହୁତ ପ୍ରକାର ଅସୁବିଧା ହଉଛି, ଏଠି ପାଣିର ଅସୁବିଧା ବହୁତ ରହୁଛି। ସକାଳୁ 7ଟା ବେଳେ ଉଠିବା ହେତୁ ଆମର ପାଣି ମାନେ ବନ୍ଦ ହେଇଯାଉଛି, ସେତିକିବେଳଠୁ ସେ 5ଟାରୁ ଦଉଛନ୍ତି, 7ଟା ସୁଦ୍ଧା ପାଣି ବନ୍ଦ। 7ଟାରୁ ଆଜ୍ଞା କଣ ପାଣିଟା ବନ୍ଦ ହେଇଗଲେ ଆମେ କେମିତି ଚଳିବୁ? ତାପରେ ଡ୍ରେନ ସୁବିଧା କଣ, ଡ୍ରେନ ଖୋଳାଖୋଳି କରିକି ମାଟି ଗଦେଇଛନ୍ତି, ଡ୍ରେନ ର ମାଟି ଗୁଡା ଉଠେଇ ନାହାନ୍ତି। ଗାଡି ମଟର ଯିବା ଆସିବା, ଛୋଟ ଛୁଆ ଯିବା ଆସିବା କଲା ବେଳକୁ ବହୁତ ଅସୁବିଧା ହଉଛି। ଆଉ ଆମର ପାଣି ସୁବିଧାଟା ବହୁତ ଅସୁବିଧା ହଉଛି, ପାଣି ସୁବିଧା ଯଦି ଆମ ପାଇଁ କରନ୍ତି ଆମେ ଟିକେ ଚିର ଉପକୃତ ହୁଅନ୍ତୁ।